ଓମ୍ ଶାନ୍ତି। 25/2025 ପ୍ରାତଃ ମୁରଲୀ। ବାବା କହୁଛନ୍ତି ମିଠେ ବଚେ, ସଙ୍ଗମ ଯୁଗରେ ହିଁ ତୁମକୁ ଆତ୍ମ ଅଭିମାନୀ ହେବା ପାଇଁ ପରିଶ୍ରମ କରିବାକୁ ପଡୁଛି। ସତ୍ୟ ଯୁଗ କିମ୍ବା କଳି ଯୁଗରେ ଏହି ପରିଶ୍ରମ କରିବାକୁ ପଡ଼େ ନାହିଁ। ଆଜିର ପ୍ରଶ୍ନ, ଶ୍ରୀକୃଷ୍ଣଙ୍କର ନାମ ତାଙ୍କର ମାତା ପିତାଙ୍କ ଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ କାହିଁକି? ଉତ୍ତର, କାହିଁକି ନା ଶ୍ରୀକୃଷ୍ଣଙ୍କ ପୂର୍ବରୁ ଯେଉଁମାନେ ବି ଜନ୍ମ ନେଉଛନ୍ତି ସେମାନଙ୍କର ଜନ୍ମ ଯୋଗବଳ ଦ୍ୱାରା ହେଉନାହିଁ। କୃଷ୍ଣଙ୍କର ମାତା ପିତା ଯୋଗବଳ ଦ୍ୱାରା ଜନ୍ମ ନେଉନାହାନ୍ତି। 2, ରାଧା କୃଷ୍ଣ ହିଁ ସମ୍ପୂର୍ଣ୍ଣ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଛନ୍ତି, ତେଣୁ ସେଇମାନେ ହିଁ ପ୍ରଥମେ ସଦ୍ଗତି ପ୍ରାପ୍ତ କରୁଛନ୍ତି। ଯେତେବେଳେ ସବୁ ପାପ ଆତ୍ମାମାନେ ସମାପ୍ତ ହୋଇଯିବେ ସେତେବେଳେ ଯାଇ ଗୁଲଗୁଲ ବା ପବିତ୍ର ନୂଆ ଦୁନିଆରେ ଶ୍ରୀକୃଷ୍ଣଙ୍କର ଜନ୍ମ ହେବ, ତାଙ୍କୁ ହିଁ ବୈକୁଣ୍ଠ କୁହାଯିବ। 3, ସଙ୍ଗମ ଯୁଗରେ ଶ୍ରୀକୃଷ୍ଣଙ୍କର ଆତ୍ମା ସର୍ବାଧିକ ପୁରୁଷାର୍ଥ କରିଛନ୍ତି, ସେଥିପାଇଁ ତାଙ୍କର ନାମ ଅଧିକ ପ୍ରସିଦ୍ଧ ହୋଇଛି। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନ ମାନଙ୍କୁ ଆତ୍ମିକ ପିତା ବସି ବୁଝାଉଛନ୍ତି। 5000 ବର୍ଷ ପରେ ଥରେ ମାତ୍ର ପିଲାମାନଙ୍କୁ ଆସି ପଢ଼ାଉଛନ୍ତି, ଡାକୁଛନ୍ତି ମଧ୍ୟ ଆମ ପତିତ ମାନଙ୍କୁ ଆସି ପବିତ୍ର କରାଓ। ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ଏହା ପତିତ ଦୁନିଆ ଅଟେ। ନୂଆ ଦୁନିଆ ପବିତ୍ର ଦୁନିଆ ଥିଲା। ନୂଆ ଘର ବହୁତ ସୁନ୍ଦର ହୋଇଥାଏ। ପୁରୁଣା ଘର ଯେପରି ଭାଙ୍ଗି ରୁଜି ଯାଇଥାଏ, ବର୍ଷାରେ ତଳେ ପଡ଼ିଯାଏ, ଏବେ ତୁମେମାନେ ଜାଣିଛ ବାବା ଆସିଛନ୍ତି ନୂଆ ଦୁନିଆ ତିଆରି କରିବା ପାଇଁ। ବର୍ତ୍ତମାନ ଆମକୁ ପାଠ ପଢ଼ାଉଛନ୍ତି, ପୁଣି 5000 ବର୍ଷ ପରେ ପଢ଼ାଇବେ। କୌଣସି ସାଧୁ ସନ୍ତ ଆଦି ଏହିପରି ନିଜର ଅନୁସରଣକାରୀଙ୍କୁ ପଢ଼ାଇବେ ନାହିଁ। ତାଙ୍କୁ ଏକଥା ଜଣା ହିଁ ନାହିଁ ନା ଖେଳ ବିଷୟରେ ଜଣା ଅଛି, କାହିଁକି ନା ସେମାନେ ନିବୃତ୍ତି ମାର୍ଗଧାରୀ ଅଟନ୍ତି। ବାବାଙ୍କ ବିନା କେହି ବି ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଇ ପାରିବେ ନାହିଁ। ଆତ୍ମା ଅଭିମାନୀ ହେବା ପାଇଁ ହିଁ ପିଲାମାନଙ୍କୁ ପରିଶ୍ରମ କରିବାକୁ ପଡୁଛି, କାହିଁକି ନା ଆଧା କଳ୍ପ ତୁମେ କେବେ ଆତ୍ମ ଅଭିମାନୀ ହୋଇନାହ। ବର୍ତ୍ତମାନ ବାବା କହୁଛନ୍ତି ନିଜକୁ ଆତ୍ମା ଭଳି ଭାବ, ଏହିପରି ନୁହେଁ କି ଆତ୍ମା ହିଁ ପରମାତ୍ମା ଅଟନ୍ତି, ନା ନିଜକୁ ଆତ୍ମା ଭାବି ପରମପିତା ପରମାତ୍ମା ଶିବଙ୍କୁ ମନେ ପକାଇବାକୁ ହେବ। ମୁଖ୍ୟ ହେଉଛି ୟାଦର ଯାତ୍ରା, ଯାହାଦ୍ୱାରା ହିଁ ତୁମେ ପତିତରୁ ପବିତ୍ର ହେଉଛ। ଏଥିରେ କୌଣସି ସ୍ଥୂଳ କଥା ନାହିଁ, ନାକ କାନ ଆଦି କିଛି ବନ୍ଦ କରିବାର ନାହିଁ। ମୂଳ କଥା ହେଉଛି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ତୁମେ ଅଧା କଳ୍ପରୁ ଦେହ ଅଭିମାନରେ ରହିବାର ଅଭ୍ୟାସ କରିନେଇଛ। ପ୍ରଥମେ ନିଜକୁ ଆତ୍ମା ଭୁଲି ଭାବିଲେ ହିଁ ବାବାଙ୍କୁ ମନେ ପକାଇ ପାରିବ। ଭକ୍ତି ମାର୍ଗରେ ମଧ୍ୟ ବାବା ବାବା କହି ଆସିଛନ୍ତି, ପିଲାମାନେ ଜାଣିଛନ୍ତି ସତ୍ୟ ଯୁଗରେ ଜଣେ ହିଁ ଲୌକିକ ପିତା ରହିବେ, ସେଠାରେ ପାରଲୌକିକ ପିତାଙ୍କୁ ମନେ ପକାଇବେ ନାହିଁ, କାହିଁକି ନା ସୁଖ ରହୁଛି। ଭକ୍ତି ମାର୍ଗରେ ପୁଣି 2 ପିତା ହୋଇଯାଇଥାନ୍ତି, ଲୌକିକ ଏବଂ ପାରଲୌକିକ। ଦୁଃଖରେ ସମସ୍ତେ ପାରଲୌକିକ ପିତାଙ୍କୁ ସ୍ମରଣ କରିଥାନ୍ତି, ସତ୍ୟ ଯୁଗରେ ଭକ୍ତି ରହିବ ନାହିଁ, ସେଠାରେ ତ ଜ୍ଞାନର ପ୍ରାରବ୍ଧ ହିଁ ମିଳିବ। ଏହିପରି ନୁହେଁ କି ସତ୍ୟ ଯୁଗର ଜ୍ଞାନ ରହିବ, ସେଠାରେ ପାରଲୌକିକ ପିତାଙ୍କୁ ମନେ ପକାଇବା ନାହିଁ, କାହିଁକି ନା ସୁଖ ରହୁଛି। ଭକ୍ତି ମାର୍ଗରେ ପୁଣି ଦୁଇ ଜଣ ତା ହୋଇଯାଇଥାନ୍ତି, ଲୌକିକ ଏବଂ ପାରଲୌକିକ। ଦୁଃଖରେ ସମସ୍ତେ ପାରଲୌକିକ ପିତାଙ୍କୁ ସ୍ମରଣ କରିଥାନ୍ତି। ସତ୍ୟ ଯୁଗରେ ଭକ୍ତି ରହିବ ନାହିଁ, ସେଠାରେ ତ ଜ୍ଞାନର ପ୍ରାରବ୍ଧ ହିଁ ମିଳିବ। ଏହିପରି ନୁହେଁ କି ସତ୍ୟ ଯୁଗରେ ଜ୍ଞାନ ରହିବ, ବର୍ତ୍ତମାନ ସମୟରେ ଜ୍ଞାନର ପ୍ରାରବ୍ଧ ସେଠାରେ ମିଳୁଛି। ବାବା ତ ଥରେ ମାତ୍ର ଆସୁଛନ୍ତି, ଆଧା କଳ୍ପ ବେହଦର ବାବାଙ୍କ ଠାରୁ ସୁଖର ସମ୍ପତ୍ତି ମିଳୁଛି, ପୁଣି ଲୌକିକ ପିତାଙ୍କ ଠାରୁ ଅଳ୍ପ କାଳର ସମ୍ପତ୍ତି ମିଳୁଛି। ଏ କଥାକୁ ମନୁଷ୍ୟ ବୁଝାଇ ପାରିବେ ନାହିଁ, ଏ ହେଉଛି ନୂଆ କଥା। 5000 ବର୍ଷରେ ସଙ୍ଗମ ଯୁଗରେ ଥରେ ମାତ୍ର ବାବା ଆସୁଛନ୍ତି, ଯେବେକି କଳି ଯୁଗର ଅନ୍ତ ଓ ସତ୍ୟ ଯୁଗ ଆଦିର ସଙ୍ଗମ ହେଉଛି, ତେବେ ଯାଇ ବାବା ଆସୁଛନ୍ତି ପୁନର୍ବାର ନୂଆ ଦୁନିଆ ସ୍ଥାପନ କରିବା ପାଇଁ। ନୂଆ ଦୁନିଆରେ ଏଇ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ପୁଣି ତେତେହରେ ରାମ ରାଜ୍ୟ ଥିଲା। ବାକି ଦେବତା ମାନଙ୍କର ଏତେ ଯେଉଁ ଚିତ୍ର ତିଆରି କରୁଛନ୍ତି, ଏସବୁ ଭକ୍ତି ମାର୍ଗର ସାମଗ୍ରୀ ଅଟେ। ବାବା କହୁଛନ୍ତି ଏ ସବୁକୁ ଭୁଲି ଯାଅ, ବର୍ତ୍ତମାନ ନିଜ ଘର ଏବଂ ନୂଆ ଦୁନିଆକୁ ମନେ ପକାଅ। ଜ୍ଞାନ ମାର୍ଗ ବୁଝିବାର ମାର୍ଗ ଅଟେ, ଯାହା ଦ୍ଵାରା ତୁମେ 21 ଜନ୍ମ ବୁଦ୍ଧିମାନ ହେଉଛ। ସେଠାରେ କୌଣସି ଦୁଃଖ ରହିବ ନାହିଁ। ସତ୍ୟ ଯୁଗରେ କେହି ଏହିପରି କହିବେ ନାହିଁ ଯେ ଆମକୁ ଶାନ୍ତି ଦରକାର। କୁହାଯାଏ ନା, ମାଗିବା ଠାରୁ ମରିବା ଭଲ। ବାବା ତୁମକୁ ଏହିପରି ସାହୁକାର କରି ଦେଉଛନ୍ତି, ଯାହା ଫଳରେ ସତ୍ୟ ଯୁଗରେ ଦେବତା ମାନଙ୍କୁ ଭଗବାନଙ୍କ ଠାରୁ କୌଣସି ଜିନିଷ ମାଗିବାର ଆବଶ୍ୟକ ପଡୁନାହିଁ। ଏଠାରେ ତ ଆଶୀର୍ବାଦ ମାଗୁଛନ୍ତି ନା, ପୋପ ଆସିଲେ କେତେ ଲୋକ ଆଶୀର୍ବାଦ ନେବାକୁ ଆସୁଛନ୍ତି, ପୋପ କେତେ ଜଣଙ୍କର ବିବାହ କରାଉଛନ୍ତି। ବାବା ତ ଏ କାମ କରୁନାହାନ୍ତି। ଭକ୍ତି ମାର୍ଗରେ ଯାହା ଅତୀତ ହୋଇଯାଇଛି ତାହା ଏବେ ପୁନର୍ବାର ହେଉଛି, ପୁଣି ଏହାର ମଧ୍ୟ ପୁନରାବୃତ୍ତି ହେବ। ଦିନକୁ ଦିନ ଭାରତର କେତେ ଅଧଗତି ହୋଇଚାଲିଛି, ଏବେ ତୁମେ ସଙ୍ଗମ ଯୁଗରେ ଅଛ, ବାକି ସମସ୍ତେ ହେଲେ କଳିଯୁଗୀ ମନୁଷ୍ୟ। ଏଠାକୁ ନ ଆସିବା ପର୍ଯ୍ୟନ୍ତ କିଛି ହେଲେ ବି ବୁଝି ପାରିବେ ନାହିଁ ଯେ ବର୍ତ୍ତମାନ ସଙ୍ଗମ ଯୁଗ ନା କଳିଯୁଗ ଅଟେ। ଗୋଟିଏ ଘରେ ପିଲାମାନେ କହୁଛନ୍ତି ଆମେ ସଙ୍ଗମ ଯୁଗରେ ଅଛୁ, ବାପ କହୁଛି ଆମେ କଳିଯୁଗରେ ଅଛୁ, ତେଣୁ କେତେ ଅସୁବିଧା ହେଉଛି, ଖାଇବା ପିଇବାରେ ମଧ୍ୟ ଅସୁବିଧା ହେଉଛି। ତୁମେ ସଙ୍ଗମ ଯୁଗୀ ଶୁଦ୍ଧ ପବିତ୍ର ଭୋଜନ ଖାଉଛ, ଦେବତାମାନେ କେବେ ପିଆଜ ଆଦି ଖାଇ ନଥାନ୍ତି, ଏହି ଦେବତା ମାନଙ୍କୁ ନିର୍ବିକାରୀ ବୋଲି କୁହାଯାଉଛି। ଭକ୍ତି ମାର୍ଗରେ ସମସ୍ତେ ତମ ପ୍ରଧାନ ହୋଇଯାଇଛନ୍ତି, ବର୍ତ୍ତମାନ ବାବା ହିଁ କହୁଛନ୍ତି ଜ୍ଞାନର ସାଗର ଯେଉଁମାନେ ଦେବୀ ଦେବତା ଧର୍ମର ହୋଇଥିବେ ସେମାନେ ପୁନର୍ବାର ଆସି ସମ୍ପତ୍ତି ନେବେ। ଏବେ ଦେବୀ ଦେବତା ଧର୍ମର ସେପ୍ଲିଙ୍ଗ ବା ଚାରା ଲାଗୁଛି, ତୁମେ ବୁଝିଯିବ ଯେ ଇଏ ଏତେ ଉଚ୍ଚପଦ ପାଇବା ଯୋଗ୍ୟ ନୁହେଁ। ଘରେ ଯାଇ ବିବାହ ଆଦି କରି ଛି ଛି ବିକାରୀ ହୋଇଯାଇଛନ୍ତି, ତେଣୁ ବୁଝାଯାଏ ସେ ଉଚ୍ଚପଦ ପାଇପାରିବେ ନାହିଁ। ବର୍ତ୍ତମାନ ରାଜତ୍ୱର ସ୍ଥାପନ ହେଉଛି, ବାବା କହୁଛନ୍ତି ମୁଁ ହିଁ ତୁମକୁ ରାଜାମାନଙ୍କର ରାଜା କରୁଥିବାରୁ ପ୍ରଜା ନିଶ୍ଚୟ ତିଆରି କରିବାକୁ ପଡିବ, ନଚେତ ରାଜ୍ୟ କିପରି ପାଇବ। ଏହା ଗୀତାର ଅକ୍ଷର ଅଟେ ନା, ଏହାକୁ ଗୀତାର ଯୁଗ ବୋଲି କୁହାଯାଉଛି। ତୁମେ ରାଜଯୋଗ ଶିଖୁଛ, ଜାଣିଛ ଯେ ଆଦି ସନାତନ ଦେବୀ ଦେବତା ଧର୍ମର ମୂଳ ଦ୍ୱାର ସ୍ଥାପନା ହେଉଛି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଉଭୟ ରାଜତ୍ୱ ସ୍ଥାପନ ହେଉଛି। ବ୍ରାହ୍ମଣ କୁଳ ସ୍ଥାପନ ହୋଇ ସାରିଛି, ବ୍ରାହ୍ମଣୀ ହିଁ ପୁଣି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ହେଉଛନ୍ତି। ଯିଏ ଭଲ ଭାବରେ ପରିଶ୍ରମ କରିବେ ସିଏ ସୂର୍ଯ୍ୟବଂଶୀ ହେବେ। ଅନ୍ୟ ଧର୍ମାବଲମ୍ବୀ ମାନେ କେବଳ ନିଜର ଧର୍ମ ସ୍ଥାପନ କରିବାକୁ ହିଁ ଆସୁଛନ୍ତି। ଧର୍ମ ସ୍ଥାପକଙ୍କ ପରେ ସେଇ ଧର୍ମର ଆତ୍ମା ମାନେ ଆସୁଛନ୍ତି। ତେଣୁ ଧର୍ମର ବୁଦ୍ଧି ହେଉଛି ଧରିନିଅ। କେହି ଯଦି ଖ୍ରୀଷ୍ଟିଆନ ଅଟନ୍ତି ତେବେ ତାଙ୍କର ବୀଜ ରୂପ ହେଲେ ଖ୍ରୀଷ୍ଟ। ତୁମର ବୀଜ ରୂପ କିଏ? ବାବା। କାହିଁକି ନା ବାବା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି। ବ୍ରହ୍ମାଙ୍କୁ ହିଁ ପ୍ରଜାପିତା ବୋଲି କୁହାଯାଉଛି, ତାଙ୍କୁ ରଚୟିତା ବୋଲି କୁହାଯିବ ନାହିଁ। ଏହାଙ୍କ ଦ୍ୱାରା ପିଲାମାନଙ୍କୁ ପୋଷ୍ୟ କରାଯାଉଛି। ବ୍ରହ୍ମାଙ୍କୁ ମଧ୍ୟ ସୃଷ୍ଟି କରୁଛନ୍ତି ନା। ବାବା ଆସି ଏହାଙ୍କ ମଧ୍ୟରେ ପ୍ରବେଶ କରି ଏହାଙ୍କୁ ରଚନା କରୁଛନ୍ତି। ଶ୍ରୀ ବାବା କହୁଛନ୍ତି, ତୁମେ ମୋର ସନ୍ତାନ ଅଟ। ବ୍ରହ୍ମା ମଧ୍ୟ କହୁଛନ୍ତି, ତୁମେ ମୋର ସାକାରୀ ସନ୍ତାନ ଅଟ। ଏବେ ତୁମେ କଳା ଛି ଛି ବିକାରୀ ହୋଇଯାଇଛ, ବର୍ତ୍ତମାନ ପୁଣି ବ୍ରାହ୍ମଣ ହୋଇଛ। ଏହି ସଙ୍ଗମରେ ତୁମେ ପୁରୁଷୋତ୍ତମ ଦେବୀ ଦେବତା ହେବା ପାଇଁ ପରିଶ୍ରମ କରୁଛ। ଦେବତା ଏବଂ ଶୂଦ୍ର ମାନଙ୍କୁ କୌଣସି ପରିଶ୍ରମ କରିବାକୁ ପଡୁନାହିଁ। ତୁମ ବ୍ରାହ୍ମଣ ମାନଙ୍କୁ ଦେବତା ହେବା ପାଇଁ ପରିଶ୍ରମ କରିବାକୁ ପଡୁଛି। ବାବା ସଙ୍ଗମରେ ହିଁ ଆସୁଛନ୍ତି। ଏହା ବହୁତ ଛୋଟ ଯୁଗ ଅଟେ, ସେଥିପାଇଁ ଏହାକୁ ଅଧି ଯୁଗ ବୋଲି କୁହାଯାଉଛି। ଏହାକୁ କେହି ହେଲେ ଜାଣିନାହାନ୍ତି। ବାବାକୁ ମଧ୍ୟ ପରିଶ୍ରମ କରିବାକୁ ପଡୁଛି। ଏହିପରି ନୁହେଁ ଯେ ତୁରନ୍ତ ନୂଆ ଦୁନିଆ ହୋଇଯାଉଛି। ତୁମକୁ ଦେବତା ହେବା ପାଇଁ ସମୟ ଲାଗୁଛି। ଯିଏ ଭଲ କର୍ମ କରନ୍ତି ସିଏ ଭଲ କୂଳରେ ଜନ୍ମ ନେଇଥାନ୍ତି। ଏବେ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଫୁଲ ଅର୍ଥାତ ସତ୍ୱପ୍ରଧାନ ହେଉଛ। ଆତ୍ମା ହିଁ ସତ୍ୱପ୍ରଧାନ ହେଉଛି। ଏବେ ତୁମର ଆତ୍ମା ଭଲ କର୍ମ ଶିଖୁଛି। ଆତ୍ମା ହିଁ ଭଲ ଅଥବା ମନ୍ଦ ସଂସ୍କାର ନେଇ ଯାଇଥାଏ। ଏବେ ତୁମେ ଗୁଲଗୁଲ ବା ଫୁଲ ହୋଇ ଭଲ ଘରେ ଜନ୍ମ ନେବ। ଏଠାରେ ଯେଉଁମାନେ ଭଲ ପୁରୁଷାର୍ଥ କରୁଛନ୍ତି ସେମାନେ ନିଶ୍ଚୟ ଭଲ କୂଳରେ ଜନ୍ମ ନେବେ। କ୍ରମା ଅନୁସାରେ ତ ରହିବେ ନା, କର୍ମ ଅନୁସାରେ ଜନ୍ମ ନେଇଥାନ୍ତି। ଯେତେବେଳେ ଖରାପ କର୍ମ କରୁଥିବା ଆତ୍ମା ବିଲକୁଲ ହୋଇ ବିନାଶ ହୋଇଯିବେ ସେତେବେଳେ ସ୍ୱର୍ଗର ସ୍ଥାପନା ହୋଇଯିବ। ତମ ପ୍ରଧାନ ଆତ୍ମା ମାନେ ସବୁ ବିନାଶ ହୋଇଯିବେ। ପୁଣି ନୂଆ ଦେବତା ମାନଙ୍କର ଆସିବା ଆରମ୍ଭ ହେବ। ଯେତେବେଳେ ସବୁ ଭ୍ରଷ୍ଟାଚାରୀ ଶେଷ ହୋଇଯିବେ ସେତେବେଳେ ଶ୍ରୀକୃଷ୍ଣଙ୍କର ଜନ୍ମ ହେବ। ସେ ପର୍ଯ୍ୟନ୍ତ ତୁମର ଅଦଳ ବଦଳ ହୋଇ ଚାଲିବ। କେହି ବିକାରୀ ନ ରହିଲେ ହିଁ ଯାଇ ଶ୍ରୀକୃଷ୍ଣ ଆସିବେ। ସେ ପର୍ଯ୍ୟନ୍ତ ତୁମମାନଙ୍କର ଯିବା ଆସିବା ଚାଲିଥିବ। କୃଷ୍ଣଙ୍କୁ ଧାରଣ କରିବା ପାଇଁ ମାତା ପିତା ପୂର୍ବରୁ ଦରକାର ନା। ପୁଣି ସବୁ ଭଲ ଭଲ ଆତ୍ମାମାନେ ରହିବେ, ବାକି ସମସ୍ତେ ଚାଲିଯିବେ। ତେବେ ଯାଇ ତାକୁ ସ୍ୱର୍ଗ କୁହାଯିବ। ତୁମେ ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିବା ନିମନ୍ତେ ରହିବ। ଯଦିଓ ତୁମର ଜନ୍ମ ବିକାର ଦ୍ୱାରା ହେବ, କାହିଁକି ନା ରାବଣ ରାଜ୍ୟ ଅଟେ ନା, ଶୁଦ୍ଧ ଜନମତ ହୋଇପାରିବ ନାହିଁ। ପ୍ରଥମେ ଶ୍ରୀକୃଷ୍ଣଙ୍କର ହିଁ ପବିତ୍ର ଜନ୍ମ ହେବ, ତାପରେ ନୂଆ ଦୁନିଆକୁ ବୈକୁଣ୍ଠ ବୋଲି କୁହାଯିବ। ଶ୍ରୀକୃଷ୍ଣ ବିଲକୁଲ ଗୁଲଗୁଲ ବା ପବିତ୍ର ନୂଆ ଦୁନିଆକୁ ଆସିବେ। ରାବଣ ସମ୍ପ୍ରଦାୟ ହିଁ ବିଲକୁଲ ସମାପ୍ତ ହୋଇଯିବେ। ଶ୍ରୀକୃଷ୍ଣଙ୍କର ନାମ ତାଙ୍କ ମାତା ପିତାଙ୍କ ଠାରୁ ମଧ୍ୟ ଅଧିକ ପ୍ରସିଦ୍ଧ ହେବ। ଶ୍ରୀକୃଷ୍ଣଙ୍କର ମାତା ପିତାଙ୍କର ନାମ ଏତେ ପ୍ରତ୍ୟକ୍ଷ ହେବ ନାହିଁ। ଶ୍ରୀକୃଷ୍ଣଙ୍କ ପୂର୍ବରୁ ଯେଉଁମାନଙ୍କର ଜନ୍ମ ହେଉଛି ତାଙ୍କର ଜନ୍ମ ଯୋଗ ବଳ ଦ୍ଵାରା ହେଉଛି ବୋଲି କୁହାଯିବ ନାହିଁ। ଏପରି ନୁହେଁ ଯେ ଶ୍ରୀକୃଷ୍ଣଙ୍କ ମାତା ପିତା ଯୋଗ ବଳ ଦ୍ଵାରା ଜନ୍ମ ନେଇଛନ୍ତି। ନା, ଯଦି ଏହିପରି ହୋଇଥାନ୍ତା ତେବେ ତାଙ୍କର ମଧ୍ୟ ନାମ ପ୍ରସିଦ୍ଧ ହୋଇଥାନ୍ତା। ତେଣୁ ଏଥିରୁ ସିଦ୍ଧ ହେଉଛି ତାଙ୍କର ମାତା ପିତା ଏତେ ପୁରୁଷାର୍ଥ କରୁନାହାନ୍ତି ଯେତିକି ଶ୍ରୀକୃଷ୍ଣ କରିଛନ୍ତି। ଏସବୁ କଥା ତୁମେ ଭବିଷ୍ୟତରେ ବୁଝିଯିବ। ରାଧା କୃଷ୍ଣ ହିଁ ସମ୍ପୂର୍ଣ୍ଣ କର୍ମାତୀତ ଅବସ୍ଥା ଧାରି ଅଟନ୍ତି। ସେ ହିଁ ସଦ୍ଗତି ପ୍ରାପ୍ତ କରୁଛନ୍ତି। ସବୁ ପାପ ଆତ୍ମା ମାନଙ୍କର ସମାପ୍ତି ହେଲେ ଯାଇ ତାଙ୍କର ଜନ୍ମ ହେଉଛି। ତାଙ୍କୁ ହିଁ ପବିତ୍ର ଦୁନିଆ କୁହାଯିବ। ସେଥିପାଇଁ ଶ୍ରୀକୃଷ୍ଣଙ୍କର ଏତେ ଖ୍ୟାତି ହେଉଛି। ତାଙ୍କ ମାତା ପିତାଙ୍କର ଏବେ ଗାୟନ ହେଉନାହିଁ। ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତକାର ହେବ। ସମୟ ତ ଅଛି, ତୁମେ କାହାକୁ ହେଲେ ବି ବୁଝାଇ ପାରିବ। ଆମେ ଏହିପରି ଲକ୍ଷ୍ମୀ ନାରାୟଣ ହେବା ପାଇଁ ପାଠ ପଢୁଛୁ। ବିଶ୍ୱରେ ବର୍ତ୍ତମାନ ଏହାଙ୍କର ରାଜ୍ୟ ସ୍ଥାପନ ହେଉଛି। ଆମ ନିମନ୍ତେ ତ ନୂଆ ଦୁନିଆ ଆବଶ୍ୟକ। ଏବେ ତୁମକୁ ଦୈବୀ ସମ୍ପ୍ରଦାୟର ବୋଲି କୁହାଯିବ ନାହିଁ। ତୁମେ ବ୍ରାହ୍ମଣ ସମ୍ପ୍ରଦାୟର ଅଟ, ଦେବତା ହେବାକୁ ଯାଉଛ। ଦୈବୀ ସମ୍ପ୍ରଦାୟ ହୋଇଗଲେ ତୁମର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ହୋଇଯିବ। ଏବେ ତୁମେ ସଙ୍ଗମ ଯୋଗୀ ପୁରୁଷୋତ୍ତମ ହେବାକୁ ଯାଉଛ। ଏସବୁ ପରିଶ୍ରମର କଥା ଅଟେ। ୟାଦ ଦ୍ଵାରା ବିକ୍ରମାଜିତ ହେବାକୁ ପଡିବ। ତୁମେ ନିଜେ କହୁଛ ଘଡ଼ିକୁ ଘଡ଼ି ସ୍ମୃତି ଭୁଲି ଯାଉଛୁ। ବାବା ପିକନିକ କରିବାକୁ ଗଲେ ମଧ୍ୟ ଶିବ ବାବାଙ୍କର ଖିଆଲ ରହିଥାଏ। ଆମେ ବାବାଙ୍କ ସ୍ମୃତିରେ ନ ରହିଲେ ବାବା କଣ କହିବେ? ସେଥିପାଇଁ ବାବା କହୁଛନ୍ତି ତୁମେ ବାବାଙ୍କ ସ୍ମୃତିରେ ବସି ପିକନିକ କର। କର୍ମ କରୁଥିବା ସମୟରେ ପରମାତ୍ମା ପ୍ରେମିକଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ। ଏଇଥିରେ ହିଁ ମେହନତ ରହିଛି। ୟାଦ ଦ୍ଵାରା ଆତ୍ମା ପବିତ୍ର ହେବ। ଅବିନାଶୀ ଜ୍ଞାନ ଧନ ମଧ୍ୟ ଜମା ହେବ। ଏହାପରେ ପୁଣି ଯଦି ଅପବିତ୍ର ହୋଇଗଲ ତେବେ ସମସ୍ତ ଜ୍ଞାନ ଧନ ଚାଲିଯିବ। ମୁଖ୍ୟ ହେଉଛି ପବିତ୍ରତା। ବାବା ତ ଭଲ ଭଲ କଥା ହିଁ ବୁଝାଉଛନ୍ତି। ଏହି ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଆଉ କାହା ପାଖରେ ବି ନାହିଁ। ଅନ୍ୟ ଯେଉଁ ସବୁ ସତ୍ସଙ୍ଗ ଆଦି ରହିଛି ସେ ସବୁ ଭକ୍ତି ମାର୍ଗର ଅଟେ। ବାବା ବୁଝାଉଛନ୍ତି ବାସ୍ତବରେ ପ୍ରବୃତ୍ତି ମାର୍ଗଧାରୀଙ୍କୁ ହିଁ ଭକ୍ତି କରିବାକୁ ହେବ। ତୁମ ପାଖରେ ତ ବହୁତ ଶକ୍ତି ରହିଛି। ଘରେ ବସି ତୁମକୁ ସୁଖ ମିଳିଯାଉଛି। ସର୍ବଶକ୍ତିମାନ ବାବାଙ୍କ ଠାରୁ ତୁମେ ଏତେ ଶକ୍ତି ନେଉଛ। ପୂର୍ବରୁ ସନ୍ନ୍ୟାସୀମାନେ ଜଙ୍ଗଲରେ ରହୁଥିବାରୁ ତାଙ୍କ ପାଖରେ ଶକ୍ତି ଥିଲା। ବର୍ତ୍ତମାନ ତ କେତେ ବଡ଼ ବଡ଼ କୋଠା ତିଆରି କରି ରହୁଛନ୍ତି। ବର୍ତ୍ତମାନ ସେହି ଶକ୍ତି ନାହିଁ। ଯେପରି ତୁମ ପାଖରେ ମଧ୍ୟ ପୂର୍ବରୁ ସୁଖର ଶକ୍ତି ଥିଲା, ପୁଣି ଗୁପ୍ତ ହୋଇଗଲା। ତାଙ୍କ ପାଖରେ ମଧ୍ୟ ପୂର୍ବରୁ ଶାନ୍ତିର ଶକ୍ତି ଥିଲା, ବର୍ତ୍ତମାନ ତାହା ନାହିଁ। ପୂର୍ବରୁ ତ ସତ୍ୟ କହୁଥିଲେ ଯେ ରଚୟିତା ଏବଂ ରଚନାକୁ ଆମେ ଜାଣିନାହୁଁ। ବର୍ତ୍ତମାନ ତ ନିଜକୁ ଭଗବାନ ଶିବ ହୋମ ବୋଲି ମଧ୍ୟ କହିଦେଉଛନ୍ତି। ବାବା ବୁଝାଉଛନ୍ତି ବର୍ତ୍ତମାନ ସାରା ବୃକ୍ଷ ତୁମ ପ୍ରଧାନ ଅଟେ। ସେଥିପାଇଁ ସମସ୍ତଙ୍କର ଉଦ୍ଧାର କରିବାକୁ ମୁଁ ଆସିଛି। ଏହି ଦୁନିଆ ହିଁ ବଦଳିଯିବ, ସବୁ ଆତ୍ମା ମାନେ ଘରକୁ ଚାଲିଯିବେ, ଜଣେ ହେଲେ ବି ନାହାନ୍ତି। ଯାହାଙ୍କୁ ଜଣା ଅଛି କି ଆମ ଆତ୍ମାରେ ଅବିନାଶୀ ଅଭିନୟ ଭରି ହୋଇ ରହିଛି, ଯାହାର ପୁଣି ଥରେ ପୁନରାବୃତ୍ତି କରିବୁ। ଏତେ ଛୋଟ ଆତ୍ମାରେ ଅବିନାଶୀ ଅଭିନୟ ଭରି ରହିଛି, ଯାହାର କେବେ ବିନାଶ ହେଉନାହିଁ। ଏଥି ନିମନ୍ତେ ବୁଦ୍ଧି ବହୁତ ପବିତ୍ର ହେବା ଦରକାର। ଏହା ସେତେବେଳେ ହେବ ଯେବେ ତୁମେ ଯୋଗଯୁକ୍ତ ସ୍ମୃତିରେ ମଗ୍ନ ହୋଇ ରହିବ। ପରିଶ୍ରମ ବିନା ତ ପଦ ମିଳିବ ନାହିଁ। ସେଥିପାଇଁ ଗାୟନ ରହିଛି, ଚରିଲେ ଚାଖିବ କେଉଁଠି ଉଚ୍ଚରୁ ଉଚ୍ଚ ରାଜାମାନଙ୍କର ରାଜା, ଦି ମୁକୁଟଧାରୀ କେଉଁଠି ପ୍ରଜା। ଆମକୁ ଏକ ବାବା ହିଁ ପଢ଼ାଉଛନ୍ତି, ସେଥିପାଇଁ ଭଲ ବୁଦ୍ଧି ଆବଶ୍ୟକ। ବାବା ବାରମ୍ବାର ବୁଝାଉଛନ୍ତି, ମୁଖ୍ୟ ହେଉଛି ୟାଦର ଯାତ୍ରା। ମୁଁ ତୁମକୁ ପାଠ ପଢ଼ାଇ ବିଶ୍ୱର ମାଲିକ କରାଉଛି, ତେଣୁ ଶିକ୍ଷକ ଗୁରୁ ବି ହେବ ନା। ବାବା ତ ହେଉଛନ୍ତି ଶିକ୍ଷକ ମାନଙ୍କର ଶିକ୍ଷକ, ପିତା ମାନଙ୍କର ପିତା। ଏ କଥା ତ ତୁମେ ମାନେ ଜାଣିଛ ଯେ ଆମର ବାବା ବହୁତ ସ୍ନେହୀ ଅଟନ୍ତି। ଏପରି ବାବାଙ୍କୁ ତ ବହୁତ ମନେ ପକାଇବା ଉଚିତ, ସମ୍ପୂର୍ଣ୍ଣ ପାଠ ମଧ୍ୟ ପଢ଼ିବାକୁ ପଡ଼ିବ। ବାବାଙ୍କୁ ସ୍ମରଣ ନ କଲେ ପାପ ନଷ୍ଟ ହେବ ନାହିଁ। ବାବା ସମସ୍ତ ଆତ୍ମା ମାନଙ୍କୁ ସାଥିରେ ନେଇଯିବେ, ବାକି ଶରୀର ସବୁ ବିନାଶ ହୋଇଯିବ। ଆତ୍ମା ମାନେ ନିଜ ନିଜ ଧର୍ମର ବିଭାଗରେ ଯାଇ ନିବାସ କରିବେ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆତ୍ମିକ ମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ବୁଦ୍ଧିକୁ ପବିତ୍ର କରିବା ପାଇଁ ଯୋଗର ଯାତ୍ରାରେ ମସ୍ତ ହୋଇ ରହିବାକୁ ହେବ। କର୍ମ ଧନ୍ଦା କରୁଥିଲେ ମଧ୍ୟ ଏକମାତ୍ର ପ୍ରେମିକ ପରମାତ୍ମାଙ୍କର ସ୍ମୃତି ରହୁ, ତେବେ ଯାଇ ବିକ୍ରମାଜିତ ହୋଇପାରିବ। ସେକେଣ୍ଡ ପଏଣ୍ଟ, ଏଇ ଛୋଟିଆ ଯୁଗରେ ମନୁଷ୍ୟରୁ ଦେବତା ହେବା ପାଇଁ ମେହନତ କରିବାକୁ ହେବ। ଭଲ କର୍ମ ଅନୁସାରେ ଭଲ ସଂସ୍କାରକୁ ଧାରଣ କରି ଭଲ କୂଳରେ ଜନ୍ମ ନେବାକୁ ହେବ। ଆଜିର ବରଦାନ, ନିଜର ଆତ୍ମିକ ପ୍ରକାଶ ଦ୍ୱାରା ବାୟୁମଣ୍ଡଳ ପରିବର୍ତ୍ତନ କରିବାର ସେବା କରୁଥିବା ସହଜ ସଫଳତା ମୂରତ ଭବ। ଯେପରି ସାକାର ଦୁନିଆରେ ଯେଉଁ ରଙ୍ଗର ଆଲୋକ ଜଳାଉଛ, ସେହିଭଳି ବାତାବରଣ ସୃଷ୍ଟି ହୋଇଯାଉଛି। ଯଦି ସବୁଜ ରଙ୍ଗର ଆଲୋକ ଜଳୁଥିବ, ତେବେ ଚାରିଆଡ଼େ ସେହିଭଳି ଆଲୋକ ବିଚ୍ଛୁରିତ ହୋଇଯିବ। ଯଦି ଲାଲ ରଙ୍ଗର ଆଲୋକ ଜଳାଉଛ, ତେବେ ଯୋଗର ବାତାବରଣ ସୃଷ୍ଟି ହୋଇଯାଉଛି। ତେବେ ତୂଳ ଆଲୋକ ଯଦି ବାୟୁମଣ୍ଡଳକୁ ପରିବର୍ତ୍ତନ କରିଦେଇପାରୁଛି, ତେବେ ତୁମ ଭଳି ଲାଇଟ୍ ହାଉସ୍ ଆତ୍ମାମାନେ ମଧ୍ୟ ପବିତ୍ରତାର ଆଲୋକ ବା ସୁଖର ଆଲୋକ ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର ସେବା କର, ଯାହାଦ୍ୱାରା ସଫଳତା ମୂରତ ହୋଇଯିବ। ତେବେ ତୂଳ ଆଲୋକକୁ ଆଖି ଦ୍ୱାରା ଦେଖିପାରୁଛନ୍ତି, କିନ୍ତୁ ଆତ୍ମିକ ପ୍ରକାଶକୁ ଅନୁଭବ ଦ୍ୱାରା ଜାଣିବେ। ଆଜିର ସ୍ଲୋଗାନ, ବ୍ୟର୍ଥ କଥାବାର୍ତ୍ତାରେ ସମୟ ଏବଂ ସଂକଳ୍ପ ନଷ୍ଟ କରିବା ଏହା ମଧ୍ୟ ଅପବିତ୍ରତା ଅଟେ। ଅବ୍ୟକ୍ତ ଇଶାରେ ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତି ଗୁଡ଼ିକୁ ପ୍ରୟୋଗ କର। କୌଣସି ବି ସମ୍ପତ୍ତିକୁ କମ୍ ଖର୍ଚ୍ଚ କରି ଅଧିକ ପ୍ରାପ୍ତି କରିନେବା, ଏହା ହିଁ ହେଉଛି ଯୋଗର ପ୍ରୟୋଗ। ଯେହେତୁ ସମୟ ଏବଂ ସଂକଳ୍ପ ତୁମର ଶ୍ରେଷ୍ଠ ସମ୍ପତ୍ତି ଅଟେ, ତେଣୁ ସଂକଳ୍ପ କମ୍ ଖର୍ଚ୍ଚ ହେଉ କିନ୍ତୁ ପ୍ରାପ୍ତି ଅଧିକ ମିଳୁ। ଯେଉଁ କାର୍ଯ୍ୟରେ ଗୋଟିଏ ସାଧାରଣ ବ୍ୟକ୍ତି 2-4 ମିନିଟ ସଂକଳ୍ପ କରିବା ପରେ ବା ଚିନ୍ତା କରିବା ପରେ ସଫଳତା ପାଇପାରିବ, ଏହାକୁ କୁହାଯାଏ କମ୍ ଖର୍ଚ୍ଚବାଲା ନସିନୀ। ତେଣୁ ଖର୍ଚ୍ଚ କମ୍ କର କିନ୍ତୁ ପ୍ରାପ୍ତି 100 ଗୁଣା ହେଉ। ଏହାଦ୍ୱାରା ସମୟର ବା ସଂକଳ୍ପର ଯେଉଁ ସଞ୍ଚୟ ହେବ ତାକୁ ଅନ୍ୟମାନଙ୍କର ସେବାରେ ଲଗାଇ ପାରିବ, ଅର୍ଥାତ ଦାନ ପୁଣ୍ୟ କରିପାରିବ। ଏହା ହିଁ ହେଉଛି ଯୋଗର ପ୍ରୟୋଗ। ଆଚ୍ଛା, ଓମ୍ ଶାନ୍ତି।